ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ କୃତାଞ୍ଜଳି ତ୍ରିପାଠୀ। ଜୁହାର। ପହିଲା ମୁଖିଆ ଖବର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଇବାକାଲି ଓଡ଼ିଶା ଗସ୍ତି ଆସିକରି ଝାରସୁଗୁଡ଼ାନ ଯୁବ ସମାବେଶୀ ଯୋଗ ଦେବାର ସହିତ ଭିନ୍ ଭିନ୍ ପ୍ରକଳ୍ପର କରିବେ ଶିଳାନ୍ୟାସ ଆଉ ଶୁଭାରମ୍ଭ। ରାଜ୍ୟ ସମ୍ଭାବ୍ୟ ବନ୍ୟାସ୍ଥିତିର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ। ବାହାରିଲା ଓଏଏସ୍ ପରୀକ୍ଷା ଫଲ, 398 ଜନ ହେଲେ ସଫଲ। ଆହୁରି ନିର୍ବାଚନ ପ୍ରକ୍ରିୟାକେ ଫଟିକ୍ କରିବା ଲାଗି ପୋଷ୍ଟାଲ ଭୋଟ ଗନ୍ତି ଉତରୁ ଖୋଲାଯିବା ଇଭିଏମ୍, ଘୋଷଣା କଲେ ମୁଖ୍ୟ ନିର୍ବାଚନ ଆୟୋଗ। ଏଥର ପୁରା ଖବର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଇବାକାଲି ଝାରସୁଗୁଡ଼ା ଗସ୍ତି ଆସିକରି ଅମଲିପାଲି ପଡ଼ିଆ ନ ହେବାର୍କେ ଥିବା ଯୁବ ସମାବେଶୀ ଯୋଗ ଦେବେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ଜନସଭାକେ ସମ୍ବୋଧନ କରିବା ସହିତ ଭିନ୍ ଭିନ୍ ପ୍ରକଳ୍ପର ଶୁଭାରମ୍ଭ କରିବେ। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ମଇଦାନର 11:10 ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରଟି ପହଞ୍ଚବେ। ସେନୁ ସିଧାସଳଖ ଅମଲିପାଲି ସଭାଜାଗାକେ ଯିବେ। 11:25 ସଭାସ୍ଥଳକେ ପହଞ୍ଚିକରି ଧାରିଜ କାର୍ଯ୍ୟସୂଚୀ ଅନୁସାରେ ଭିନ୍ ଭିନ୍ ପ୍ରକଳ୍ପର ଶିଳାନ୍ୟାସ ଆଉ ଉଦ୍ଘାଟନ କରିବେ। 1,700 crore ଅଧିକା ଟଙ୍କାର 3 ପ୍ରମୁଖ ରେଲ୍ ପ୍ରକଳ୍ପର ଶିଳାନ୍ୟାସ ଆଉ ଉଦ୍ଘାଟନ କରିବେ। ସେବା ପର୍ବ ଅବସରରେ ଦେଶର 8 IIT ସମ୍ପ୍ରସାରଣ ବାବଦେ ଘୋଷଣା କରିବେ। ସେନ୍ତା ବ୍ରହ୍ମପୁର MKCG ମେଡିକାଲ କଲେଜ ଆଉ ହସ୍ପିଟାଲ ଆଉ ବୁର୍ଲା ଭୀମସାର ମେଡିକାଲ କଲେଜ ଆଉ ହସ୍ପିଟାଲକେ ସୁପର ସ୍ପେଶାଲିଟି ସ୍ତରକେ ଉନ୍ନୀତ କରିବା ଲାଗି ଘୋଷଣା କରିବେ ବୋଲି ଜଣାପଡ଼ିଛି। ତାର ଉତ୍ତରୁ 12:45 ବେଳକେ ପ୍ରଧାନମନ୍ତ୍ରୀ ନୂଆଦିଲ୍ଲୀ ଫେରିବାର କାର୍ଯ୍ୟସୂଚୀ ରହିଛି। ପ୍ରଧାନମନ୍ତ୍ରୀଙ୍କର ଗସ୍ତକେ ନେଇକରି ଝାରସୁଗୁଡ଼ା ବିମାନ ବନ୍ଦରଠାରୁ ସଭାସ୍ଥଳ ତକ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ରାଜ୍ୟ ସମ୍ଭାବ୍ୟ ବନ୍ୟାସ୍ଥିତିର ଆଜି ଝାରସୁଗୁଡ଼ାଠାରେ ସମୀକ୍ଷା କରିଛନ୍। ବଙ୍ଗୋପସାଗରନ ହୋଇଥିବାର ଲଘୁଚାପ ବଲେ ପ୍ରଭାବିତ ହେବାର୍କେ ଥିବାର 17 ଜିଲ୍ଲାର ଜିଲ୍ଲାପାଳମାନଙ୍କ ସାଙ୍ଗେ ଭିଡ଼ିଓ କନ୍ଫରେନ୍ସିଂ ଜରିଏ ତୟାରୀର ସମୀକ୍ଷା କରିଛନ୍। ସୂଚନା ଅନୁସାରେ ଲଘୁଚାପ ଲାଗି କଳାହାଣ୍ଡି, କୋରାପୁଟ, ମାଲକାନଗିରି ସବୁନୁ ଜହ ପ୍ରଭାବିତ ହେବା ବୋଲି ଆଶଙ୍କା କରାଯାଉଛି। ଏତାର ଛଡ଼ା ନୂଆପଡ଼ା, ବଲାଙ୍ଗୀର ସହିତ 14 ଜିଲ୍ଲା ନବିଲ ଜବର ବର୍ଷା ସଙ୍ଗେ ବନ୍ୟାସ୍ଥିତି ଦେଖାଦେବାର ଆଶଙ୍କା କରାଯାଉଛି। ଏ ବାବଦେ ମୁଖ୍ୟମନ୍ତ୍ରୀ ସମୀକ୍ଷା କରିକରି 24 ଘଣ୍ଟିଆ ନିୟନ୍ତ୍ରଣ କକ୍ଷ ଜିଲ୍ଲା ଆଉ ବ୍ଲକ ସ୍ତରନ କାର୍ଯ୍ୟକାରୀ କରିବାର୍କେ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍। ସବୁ ବିଭାଗ ମିଶିକରି ସମ୍ଭାବ୍ୟ ବନ୍ୟା ପରିସ୍ଥିତିର ମୁକାବିଲା କରିବାର୍କେ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍। ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ, ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ, ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାୟକ, ମୁଖ୍ୟ ଶାସନ ସଚିବ, ପୁଲିସ୍ ମହାନିର୍ଦ୍ଦେଶକଙ୍କ ସହିତ ଅଲଗା ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଭୁବନେଶ୍ୱର ଲୋକସେବା ଭବନଠାରେ ଆଇବାକାଲି ଜାତୀୟ ମଧ୍ୟସ୍ଥତା ସମ୍ମିଳନୀ ମୂଲ ହେବା। ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ୍ ବିଆର୍ ଗବାଇ ଏହି ଦୁଇଦିନିଆ ସମ୍ମିଳନୀକୁ ଉଦ୍ଘାଟନ କରିବେ। କାର୍ଯ୍ୟକ୍ରମଟି ରାଜ୍ୟପାଳ ଡକ୍ଟର ହରିବାବୁ କମ୍ମମ୍ ପାଟି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଜାତୀୟ ଆଇନ ସେବା କର୍ତ୍ତୃପକ୍ଷ ଅଧ୍ୟକ୍ଷ ଆଉ ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତଙ୍କ ସହିତ ବହୁତ ବରିଷ୍ଠ ବିଚାରପତି ଯୋଗ ଦେବାର କାର୍ଯ୍ୟସୂଚୀ ରହିଛି। ଦୁଇଦିନିଆ ସମ୍ମିଳନୀଟି ଭିନ୍ ଭିନ୍ ମାମଲାର ମଧ୍ୟସ୍ଥତା ଜରିଏ କେନ୍ତାକାରୀ ସମାଧାନ କରାଯାଇପାରିବା ସେ ବାବଦେ ଆଲୋଚନା କରାଯିବା ବୋଲି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଆର୍ ଆଡଭୋକେଟ୍ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ ଗୋଟେ ସାମ୍ବାଦିକ ସମ୍ମିଳନୀ ଜରିଏ ସୂଚନା ଦେଇଛନ୍। ରାଜ୍ୟ ସରକାର ସାଧାରଣ ଲୋକର ସୁବିଧା ଲାଗି ବୈଷୟିକ ଜ୍ଞାନକୌଶଳ ଜରିଏ ସରକାରୀ ଆଉ ଭିନ୍ ଭିନ୍ ଦରକାରୀ ସେବା ଲୋକକୁ ଯୋଗାଇ ଦେଉଛନ୍। ହ୍ୱାଟ୍ସଆପ୍ ଜରିଏ ଜନ୍ମ, ମୃତ୍ୟୁ, ଉତ୍ତରାଧିକାରୀ, ଆୟ ପ୍ରମାଣପତ୍ର, ଡ୍ରାଇଭିଂ ଲାଇସେନ୍ସ ସରକାରୀ ଯୋଜନା ସହିତ 32 ସୁବିଧା ଗୋଟେ ଜାଗାଥି ଯୋଗାଇ ଦେଉଛନ୍। ଇତି ଆଉ ପାଦେ ଆଗକେ ଯାଇକରି ରାଜ୍ୟ ସରକାର ଆଜି ଆମ ସାଥୀ ଏକୀକୃତ ହ୍ୱାଟ୍ସଆପ୍ ସେବାର ଶୁଭାରମ୍ଭ କରିଛନ୍। ଇ ହ୍ୱାଟ୍ସଆପ୍ ନମ୍ବର 9437292000 କେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଶୁଭାରମ୍ଭ କରିଛନ୍। ଓଡ଼ିଆ ଭାଷାଥି ଇ ସେବା ମିଳିପାରିବ ବୋଲି ସାଧାରଣ ପ୍ରଶାସନ ବିଭାଗ ତରଫ କୁହାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଇବା ରବିବାର ଦିନର 11 ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମ ଜରିଏ ଦେଶ ଆଉ ଦୁନିଆ ସାରା ଲୋକର ସାଙ୍ଗେ ବିଚାର ବିନିମୟ କରିବେ। ଏଇଟା ତାଙ୍କର 126 ନମ୍ବର ମନ୍ କି ବାତ୍ କାର୍ଯ୍ୟକ୍ରମ ହେବା। ମନ୍ କି ବାତ୍ କାର୍ଯ୍ୟକ୍ରମ ଆକାଶବାଣୀ ଆଉ ଦୂରଦର୍ଶନ ଜରିଏ ଆର୍ ଏଆଇଆର୍ ନ୍ୟୁଜ୍ ୱେବ୍ସାଇଟ୍ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ଟି ପ୍ରସାରଣ କରାଯିବା। ଆକାଶବାଣୀ ସମ୍ବାଦ, ଡିଡି ନ୍ୟୁଜ୍, ପିଏମ୍ଓ ଅଫିସ୍, ସୂଚନା ଆଉ ପ୍ରସାରଣ ମନ୍ତ୍ରଣାଳୟର ୟୁଟ୍ୟୁବ୍ ଚ୍ୟାନେଲ୍ ଥିବିଲ୍ ଏଇଟା ପ୍ରସାରଣ କରାଯିବା। ପ୍ରଧାନମନ୍ତ୍ରୀଙ୍କର ହିନ୍ଦୀ ଅଭିଭାଷଣ ଉତ୍ତରୁ ଆଞ୍ଚଳିକ ଭାଷାତି ଇତାର ପ୍ରସାରଣ କରାଯିବା। ସେହିଦିନ ରାତି 8 ଆଞ୍ଚଳିକ ଭାଷାନ୍ତରଣର ଫେରଘାଏ ପ୍ରସାରଣ କରାଯିବା। ଓଡ଼ିଶା ଲୋକସେବା ଆୟୋଗ ଓପିଏସ୍ସି ପରିଚାଳିତ ଓଡ଼ିଶା ପ୍ରଶାସନିକ ସେବା ଓସିଏସ୍ ପରୀକ୍ଷା ଫଲ ବାହାରିଛି। ଇଥି 398 ଜନ ପରୀକ୍ଷାର୍ଥୀ ସଫଲ ହୋଇଥିଲା ବେଳେ ପ୍ରିୟାଂଶୁ ପାଲ ଟପର ହୋଇଛନ୍। 2 ନମ୍ବର ଜାଗାନ ଅନନ୍ୟା ମିଶ୍ର ଥିଲା ବେଳେ 3 ନମ୍ବର ଜାଗାନ ଶୋଭନ ପଟ୍ଟନାୟକ ରହିଛନ୍। ପହିଲା 10 ଜଣ ଭିତରେ ଅନନ୍ୟା ଏକଲା ଜଣେ ମହିଳା ଅଛନ୍। ଇଥର ମୋଟ 144 ଜଣ ମହିଳା ପରୀକ୍ଷାର୍ଥୀ ସଫଲ ହୋଇଛନ୍। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ନିର୍ବାଚନକେ ଫଟିକ୍ କରିବା ଲାଗି ଭାରତୀୟ ନିର୍ବାଚନ ଆୟୋଗ ପୋଷ୍ଟାଲ ବାଲାଟ ଗନ୍ତି ପ୍ରକ୍ରିୟାତି ବଡ଼ ପରିବର୍ତ୍ତନ ଆଣିଛନ୍। ନୂଆ ବ୍ୟବସ୍ଥାତି ପୋଷ୍ଟାଲ ବାଲାଟ ଗନ୍ତି ପହିଲା ସର୍ବାରୁତ୍ରୁ ଇଭିଏମ୍ ଆଉ ଭିଭିପାଟ ଗନ୍ତି ମୂଲ ହେବା। ଇଭିଏମ୍ ଆଉ ପୋଷ୍ଟାଲ ବାଲାଟ ଭିତରେ ତାଲମେଲ ରଖବାର ଲାଗି କମିଶନ ଇ ନିଷ୍ପତ୍ତି ନେଇଛନ୍। ସିଆଡ଼େ 2026 ନିର୍ବାଚନ ସହିତ ରାଜ୍ୟ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ଲାଗୁ କରବାରକେ ନେଇକରି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍ ଏସ୍ ଗୋପାଳନ ଆଜି ଗୋଟିଏ ସମୀକ୍ଷା ବୈଠକ କରିଛନ୍। ସବୁ ଜିଲ୍ଲା ନିର୍ବାଚନ ଅଧିକାରୀ ଆଉ ଜିଲ୍ଲାପାଳ ବୈଠକ ଯୋଗ ଦେଇଥିଲେ। ମୁଖ୍ୟ ନିର୍ବାଚନ ଅଧିକାରୀ ନିର୍ବାଚନ ଜଡ଼ିତ ଥିବା ଖାଲି ପଦବୀ ସବୁ ପୂରଣ କରବାରକେ କହିବାର ସହିତ ଏସ୍ଆଇଆର୍ ସୂଚୀ ଘୋଷଣା ହେଲା ଉତ୍ତରୁ ଗନ୍ତି ଫର୍ମ ଛାପିକରି ବାଣ୍ଟବାରକେ ନିର୍ଦ୍ଦେଶ ଦେଇଛନ୍। କେନ୍ଦ୍ର ସରକାର ସେବା ଆଉ ସୁଶାସନ ଆର୍ ଜନସେବା ଆଉ ସୁଶାସନ ମନ୍ତ୍ରତି ପରିଚାଳିତ ହୋଇକରି ସାଧାରଣ ଲୋକର କଲ୍ୟାଣ ଲାଗି ଭିନ୍ ଭିନ୍ ପଦକ୍ଷେପ ନେଉଛନ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱତି ସରକାର ପରିବର୍ତ୍ତନ ଆଉ ପ୍ରଗତିର ଶାସନ ବ୍ୟବସ୍ଥା ଆଣବାର ଲାଗି ସବୁବେଳେ ଚେଷ୍ଟା କରୁଛନ୍। ଆମର ଖାସ୍ ଧାରାବାହିକ ସେବା ପର୍ବତୀ ଆଜ୍ଞାନମା କେନ୍ଦ୍ର ସରକାର ଇଣ୍ଟରନେଟ୍ ବିପ୍ଳବ ଜରିଏ ସହର ଗାଁ ଇଲାକା ସହିତ ସାରା ଦେଶରେ ଲୋକର ଭିତରେ ଯୋଗାଯୋଗ ବ୍ୟବସ୍ଥାକେ ବରକସ କରିଥିବାର ବାବଦେ
ଏବା ପିଢ଼ିର ମୋବାଇଲ ସଂଯୋଗର ଗତି ଆଉ ବ୍ରଡ୍ବ୍ୟାଣ୍ଡ ବ୍ୟବସ୍ଥା ସବୁଠାନେ ଭଲ ଭାବେ ମିଳିପାରୁଥିବାରୁ ଦେଶ ଯୋଗାଯୋଗ କ୍ଷେତ୍ର ବହୁତଟି ବଦଳିଛି। ଭାରତ ନେଟ୍ ପ୍ରକଳ୍ପ ଜରିଏ ଦେଶର 2,18,000 ପଞ୍ଚାୟତକେ ଯୋଡ଼ାଯାଇଛି। 7,00,000 କିଲୋମିଟର ଅପ୍ଟିକାଲ ଫାଇବର କେବୁଲ ଜରିଏ ପଞ୍ଚାୟତମାନଙ୍କୁ ସଂଯୋଗ କରାଯାଇଛି। ବର୍କସ୍ ଯୋଗାଯୋଗ ବ୍ୟବସ୍ଥା ଜରିଏ ଇ ପ୍ରଶାସନ ଶିକ୍ଷା ଆଉ ଛୋଟ ଉଦ୍ୟୋଗମାନେ ବହୁତଟି ଲାଭ ପାଇପାରୁଛନ୍। 5 ବର୍ଷ ଆଗରୁ ପ୍ରଧାନମନ୍ତ୍ରୀ ଅପ୍ଟିକାଲ ଫାଇବର ଇଣ୍ଟରନେଟ୍ ସେବା ପ୍ରକଳ୍ପକେ ଉଦ୍ଘାଟନ କରିକରି କହିଥିଲେ ଗ୍ରାମୀଣ ଅର୍ଥନୀତିକେ ବର୍କସ୍ କରବାର ଲାଗି ଗାଁ ଇଲାକାନୁ ଏତକା ଇଣ୍ଟରନେଟ୍ ବ୍ୟବହାରକାରୀ ବାହାରିବେ। ଇଟା ଏହାଦେ ସତ୍ ହେଇଛି।
भारत के गांवों में इंटरनेट का उपयोग करने वालों की संख्या कभी शहरी लोगों से ज्यादा हो जाएगी, ये कुछ साल पहले तक सोचना भी मुश्किल था। गांव की महिलाएं, किसान, गांव के युवा भी इतनी आसानी से इंटरनेट का इस्तेमाल करेंगे, इस पर भी बहुत लोग सवाल उठाते थे। लेकिन अब ये सारी स्थितियां बदल चुकी।
ସେବା ପକ୍ଷ 2025 ଅବସରରେ ସମ୍ବଲପୁର ଜିଲ୍ଲା ପ୍ରଶାସନ ଆଉ ଜିଲ୍ଲା କ୍ରୀଡ଼ା ଆଉ ଯୁବସେବା ବିଭାଗ ତରଫ ଯୁବ ମାରାଥନ କାର୍ଯ୍ୟକ୍ରମ ଆୟୋଜି ହୋଇଯାଇଛି। ସମାଜର ସ୍ୱଚ୍ଛତା ଆର୍ ସେବା ଭାବ ସ୍ୱାସ୍ଥ୍ୟ ବାବଦେ ଲୋକ ସଚେତନ କରବାରଟା ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ଆଏ। ଗଣଦୌଡ଼କେ ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ଶୁଭାରମ୍ଭ କରିକରି ଯୁଆନ ପିଢ଼ି ନିଜର ଘର ନିଜର ଇଲାକାକେ ସଫା ରଖିଲେ ଦେଶ ସଫାସୁତୁରା ରହିବା ବୋଲି କହିଛନ୍। ଗଣଦୌଡ଼ ଛାତ୍ରବର୍ଗତୀ ଆକାଶ ମିର୍ଦ୍ଧା ପହିଲାଠାନେ ରହିଥିଲା ବେଳକେ ଛାତ୍ରୀବର୍ଗତୀ ନମିତା ଓରାମ ପହିଲାଠାନେ ରହିଛନ୍। ଏହି ଅବସରରେ ଜିଲ୍ଲାପାଳ ସିଦ୍ଧେଶ୍ୱର ବଲିରାମ ବନ୍ଦର ଆରକ୍ଷୀ ଅଧୀକ୍ଷକ ମୁକେଶ ବାବୁଙ୍କ ସହିତ କ୍ରୀଡ଼ା ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ। ବୌଦ୍ଧ ଜିଲ୍ଲାପାଳଙ୍କର କାର୍ଯ୍ୟାଳୟର ସମନ୍ୱିତ ମହିଳା ଆଉ ଶିଶୁ ବିକାଶ ପ୍ରକଳ୍ପର ସମୀକ୍ଷା ବୈଠକ ହୋଇଯାଇଛି। ଜିଲ୍ଲା ସମାଜ ମଙ୍ଗଲ ବିଭାଗ ତରଫ ହୋଇଥିବା ବୈଠକଟି ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପ୍ରଧାନ ଉପସ୍ଥିତ ରହିକରି ସୁଭଦ୍ରା ମମତା ଯୋଜନା ଅଙ୍ଗନବାଡ଼ି କୋଠା ତିଆରି ପୋଷଣ ମହିଳାମାନଙ୍କର କଲ୍ୟାଣ ଲାଗିଥିବାର ଭିନ୍ ଭିନ୍ ଯୋଜନା ପୁଷ୍ଟିକର ଯୋଜନା ଉପରେ ସମୀକ୍ଷା କରିଛନ୍। ନୂଆପଡ଼ା ଜିଲ୍ଲା ଖଡ଼ିଆଲ ବିଜ୍ଞପିତ ଅଞ୍ଚଳ ପରିଷଦ ତରଫ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ହୋଇଯାଇଛି। ଏହି ଅବସରରେ ସହରର କଲ୍ୟାଣ ମଣ୍ଡପଠାରେ ହୋଇଥିବାର ଗୋଟିଏ ସଭାତି ଅତିଥିମାନେ ଯୋଗ ଦେଇକରି ପରିବେଶ ସଫାସୁତୁରା ରଖବାର ଲାଗି ଲୋକଙ୍କୁ ସଚେତନ କରିଥିଲେ। ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟଠାରେ ସୁସ୍ଥ ନାରୀ ସଶକ୍ତ ପରିବାର ଅଭିଯାନଟି ଗୋଟିଏ ସ୍ୱାସ୍ଥ୍ୟ ଶିବିର ହୋଇଯାଇଛି। ଏହି ଅବସରରେ ମହିଳାମାନଙ୍କର ସ୍ୱାସ୍ଥ୍ୟର ଯାଞ୍ଚ କରାଯାଇଥିଲା। ବଙ୍ଗୋପସାଗରନ ସକ୍ରିୟ ହୋଇଥିବା ଘୂର୍ଣ୍ଣିବଳୟ ଲଘୁଚାପଟି ବଦଳିବା ଋତୁରୁ ଆଜି ଉତ୍ତର ପଶ୍ଚିମ ଆର୍ ତାର ପାଖର ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ପାଖେ ଅବପାତ ରୂପ ନେଇଛି। ଇଟା ଆଇବାକାଲି ତକ୍ ଦକ୍ଷିଣ ଓଡ଼ିଶା ଆର୍ ଉତ୍ତର ଆନ୍ଧ୍ରପ୍ରଦେଶ ସମୁଦ୍ର ଖଣି ଇଲାକା ଦେଇକରି ଯିବା। ଇତାର ପ୍ରଭାବଟି ଆଇବା 3 ଦିନ ତକ୍ ରାଜ୍ୟ ଜବର ବର୍ଷା ହୋଇପାରେ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫ ଅନୁମାନ କରାଯାଇଛି। ଆଇବା 24 ଘଣ୍ଟା ଭିତରେ ସବୁ ଜିଲ୍ଲାର ଘଡ଼ଘଡ଼ି ସହିତ ବର୍ଷା ହେବା ବୋଲି ପାଣିପାଗ କେନ୍ଦ୍ର ତରଫ ସୂଚନା ଦିଆଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଇବାକାଲ ଓଡ଼ିଶା ଗସ୍ତି ଆସିକରି ଝାରସୁଗୁଡ଼ାନ ଯୁବ ସମାବେଶ ଯୋଗ ଦେବାର ସହିତ ଭିନ୍ ଭିନ୍ ପ୍ରକଳ୍ପ କରିବେ ଶିଳାନ୍ୟାସ ଆଉ ଶୁଭାରମ୍ଭ। ରାଜ୍ୟ ସମ୍ଭାବ୍ୟ ବନ୍ୟା ସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ। ବାହାରିଲା ଓଏଏସ୍ ପରୀକ୍ଷା ଫଲ 398 ଜନ ହେଲେ ସଫଲ। ଆହୁରି ନିର୍ବାଚନ ପ୍ରକ୍ରିୟାକେ ଫଟିକ୍ କରିବା ଲାଗି ପୋଷ୍ଟାଲ ଭୋଟ୍ ଗନ୍ତି ଉତ୍ତର ଖୋଲାଯିବା ଇଭିଏମ୍ ଘୋଷଣା କଲେ ମୁଖ୍ୟ ନିର୍ବାଚନ ଆୟୋଗ। ଆଜି ଆଞ୍ଚଳିକ ଖବର ଇନୁ ଶେଷ ହେଲା।